ॐ नमो भगवते वासुदेवाय अतुलितबलधामं हेमशैलावदेयं धनुजनपदं कुशानं ज्ञानिं नामप्रगण्यं सकलगुणनिधानं पाणिनामधीशं रघुपतिप्रियभक्तं पादजातं नमामि। हनुमान जी कृपारु आज आम तृतीय दिवस कथा कहते तेणु आमर सौभाग्यक्रमे संपूर्ण भागवत कहवापी संकल्प नहींचे हनुमान जयंती दिन हनुमान कथा पड़गला भागवत तेणु आम हनुमान कथा विस्तार भाव वर्णना करते तेणु आम गत दुई दिन धरी हनुमान विषय कही हनुमान आविर्भाव स्थान होती कर्णाटक रही हम्पी बोली जगह हस्पेट बोली स्थान अच्छी से किस्कंदा क्या सीटी हनुमान आविर्भाव होते तेणु से सब विभिन्न लीला जो होता पिलादिन लीला आम विशेष जाणिना कि जाचु पिलादिन जो जन्म छोट पिला सका बेला देखिले सूर्य को देखिले धाई जा सूर्य खायापी ये सब घटना होता सब आम कहीचे पाठ पढ़ा कथा कही नी जा पाठ पढ़ाई सूर्य देवता पाखक सूर्य देवता आचार्य विवस्वान भगवान भगवद गीतार कही इमं विवस्वती योग प्रत्यवान अहम अव्ययम सूर्य देवता विवस्वान भगवान ज्ञान दे प्रथम बार कोटी चार लक्ष वर्ष पूर्वे तेणु सी परंपर से सब ज्ञान दौंती परंपरा प्राप्त इमं राजस्व विधु से परंपर ज्ञान आस हनुमान जाते सही पाठ पढ़ापी सूर्यदेव पाखक तेणु सूर्यदेव क्लास फिलअप हो जाता स्टूडेंट आज ना जगह तेणु सी कहले आ जगह ना कि असुविधा ना मुझे आपन बसवि ना मुझे आगुआ जाऊँगी रथ समृत कालचक्रो जस्या गया भ्रमित समृत कालचक्रो कालचक्र से गति कर घंटा को अनेक हजार माइल ना कौन गोटे रही बेग तेणु ये जो कहले मुझे तो सामने के शिक्षा देवी ना मु बैग्यारे चलि आपन बसवि आप जो स्पीड में जाए पछ पछ से स्पीड में जी ये भाव शुणी हनुमान जी पाठ पढ़ी पाठ पढ़ी दक्षिणा देते पचारे कौन दक्षिणा दवा ना तुम जाओ मोर अंश में जो आग्रीव ताकू प्रोटेक्शन दब ताक रक्षा कर आसिले सुग्रीव एवं बाड़ी दुईज दुई भाई भितर जो थिला गंडगोल होता सब कथा तो आम कही सारी तेनाली कहवा ना तेणु हनुमान सुग्रीव को साय कले सुग्रीव पाखे आसी सेवा कले तेणु यही समय भगवान व्यवस्था रामचंद्र एवं लक्ष्मण दुईज जगह आसी पहुँचे ऋषिमुख पर्वत से तेणु ऋषिमुख पर्वत जोबले से देखिकी यही दुईज देखिए राम कृष्ण को देखिकी राम बलराम को देखिकी राम लक्ष्मण को देखी कौन सुग्रीव भय आसीगला बाड़ी पुणी कौन लोक पठेले कि क्या गोटे क्षेत्र दुईज पठेले कि तेणु हनुमान जा छतन बेस ब्राह्मण बेस सहित कथ होते आम सब वर्णना कर सारे तेणु ये भाव में बर्तमान हनुमान जो लक्ष्मी सीतादेवी अनुसंधान कर गत काल कहते फाउंड सीता आई ये सब रही सीता को प्राप्त हेली आई फाउंड सीता कहले असुविधा हे का सीता फाउंड आई कह असुविधा तेनाली फाउंड सीता आई ये सब कही आम गत काल कही तेणु यही भाव युद्धकांड जो रही युद्धकांड भगवान को बहुत प्रकार साय कर हनुमान जो हेला जो सेतु निर्माण होता सेतु निर्माण में जो हनुमान जी विराट विराट पत्थर सब आणुले समस्ते साजर सेना कि गोटे छोटिया गुंडी मूषाटे मत साला भगवान सेतु निर्माण में किंतु सी जो जा पकोला पकड़ा बेल हनुमान जो आसते विराट विराट पाद अच्छी से चिंता कले कत पड़ो तापर पाद पड़गले से मृत्युवरण कर सी कौन साय कर मना करदे तो आई कर ना बोली कि आपत्ति कला रामजी पाखे प्रभु मत सेवार वंचित कर हनुमान जी तेना हनुमान को कहले गार पकई पीठी आउंसी ତେଣୁ ସେ ରହିଛି, ଏପର୍ଯ୍ୟନ୍ତ ସେ ଚିହ୍ନ ରହିଛି ଭଗବାନ ରାମଚନ୍ଦ୍ରଙ୍କର। ତେଣୁ ତାପରେ ହନୁମାନ କଲ୍ୟାଣ, ତୁମେ ସେ ସମସ୍ତେ ତାଙ୍କର ଯାହା ଯାହା କାପାସିଟି ଅଛି, ଯାହାର ଯେଉଁ ରହିଛି କ'ଣ, ଯେଉଁ ଯାହାର ଯେଉଁ ଗୁଣ ରହିଛି, କ୍ୱାଲିଟି ରହିଛି, ସେ ଅନୁସାରେ ଭଗବାନଙ୍କୁ ସେବା କରାଯିବ। ଭଗବାନଙ୍କର କାହାର କିଛି ଆବଶ୍ୟକ ନକଲେ ମଧ୍ୟ ଭଗବାନ ସବୁ କାର୍ଯ୍ୟ କରିଦେବେ। ଭଗବାନ ଇଚ୍ଛାରେ ସୃଷ୍ଟି ହେଉଛି, ସବୁ କଥା ତାଙ୍କ ଇଚ୍ଛାରେ ହେଉଛି, ଆଉ ତାଙ୍କୁ କିଏ ନକଲେ ମଧ୍ୟ, ସାହାଯ୍ୟ ନକଲେ କ'ଣ ସେ କାମ ହୋଇପାରିବନି କି ତାଙ୍କର? କିନ୍ତୁ ଆମେ ଯଦି ତାଙ୍କର ସେବାରେ ନିଯୁକ୍ତ ରହିବା, ତାହେଲେ ଆମେ ଧନ୍ୟ ହୋଇଯିବା, ଆମ ଜୀବନ ଧନ୍ୟ ହେବ। ତେଣୁ ଏଇଭଳି ଭାବରେ କଥା ଅଛି, ଯେତେବେଳେ ହନୁମାନ ଦେଖିଲେ ପର୍ବତ ସବୁ ଆଣିକି, ଯେତେ ବହୁତ ପର୍ବତର ଆବଶ୍ୟକତା ଥିଲା, ହନୁମାନ ଚାଲିଗଲେ ଦୌଡ଼ିକିରି, ଦୌଡ଼ିକି ଚାଲିଗଲେ ଯେଉଁ ରହିଛନ୍ତି ବୃନ୍ଦାବନ, ଦକ୍ଷିଣରେ ଚାଲିଛି ସେତୁବନ୍ଧ ନିର୍ମାଣ ହେଉଛି, ପଳାଇଗଲେ ଉତ୍ତରକୁ, ବୃନ୍ଦାବନ ପହଞ୍ଚିଗଲି, ସେ ଯେଉଁ ଗୋବର୍ଦ୍ଧନ ପର୍ବତ ଧରି ଟେକି ନେଇଯିବାକୁ ଆସିଥିଲେ ପକେଇଦେବେ ବୋଲି, ଗୋବର୍ଦ୍ଧନ ଚିନ୍ତା କରିଥିଲି ମୁଁ ଆଜି ଧନ୍ୟ ହୋଇଯିବି, ଭଗବାନ ରାମଜୀଙ୍କର ସେବାରେ ଲାଗିବି, ଭଗବାନଙ୍କ ସେବାରେ। କାହିଁକି ଗୋବର୍ଦ୍ଧନ ପ୍ରକୃତିରେ ଆସିଥିଲେ, ସେ ଥିଲେ ଶାଳମଣି ପର୍ବତରେ, ଶାଳମଣି ଯେଉଁ ଦ୍ୱୀପ ରହିଛି ସେଇଠି ସେ ଥିଲେ, ଶାଳମଣି ଦ୍ୱୀପରେ। ଏ ଦ୍ରୋଣାଞ୍ଚଳଙ୍କ ପୁତ୍ର ହେଉଛନ୍ତି ଗୋବର୍ଦ୍ଧନ, ଯାଇଥିଲେ ପୁଲସ୍ତ ଋଷି ନା କିଏ ଯାଇଥିଲେ, ଯାଇଥିଲେ ତାଙ୍କୁ ଆଣିବା ପାଇଁ, ପୁଲସ୍ତ ନା ପୁଲହ ଋଷି ଯାଇଥିଲେ ତାଙ୍କୁ ଆଣିବା ପାଇଁ, ସେ ଆସିବା ପାଇଁ ଚାହୁଁନଥିଲେ, କିନ୍ତୁ ସେ ଚାହୁଁଥିଲେ, ସେ ଋଷି ଚାହୁଁଥିଲେ ଏଭଳି ଗୋଟେ ପର୍ବତ ଉପରେ ବସି ଭଗବାନଙ୍କ ନାମ ଜପ କରିବେ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ ରାମ। ଅବଶ୍ୟ ସେ ଯେଉଁ ଚାହୁଁନଥିଲେ, କିନ୍ତୁ ଯେତେବେଳେ ବାଧ୍ୟ ହୋଇକି ସେ କହିଲେ, ତାଙ୍କ ପିତାଙ୍କୁ କହିଲେ, ତାଙ୍କ ପିତା ବାଧ୍ୟ ହୋଇକି ରାଜି ହେଲେ, କିନ୍ତୁ ଇଏ ଚାହୁଁନଥିଲେ, ଗୋବର୍ଦ୍ଧନ ଚାହୁଁନଥିଲେ। ତେଣୁ ସିଏ କହିଲେ ମୁଁ ଗୋଟେ କ'ଣ ଗୋଟେ କଣ୍ଡିସନରେ ଯିବି, ନା କ'ଣ ସେ କଣ୍ଡିସନ, ନା ମୋତେ ଯଦି ଆପଣ ଯେଉଁଠି ଥୋଇଦେବେ ମୁଁ ଆଉ ସେଠୁ ଆଉ ଯିବି ନାହିଁ, ଗୋଟିଏ ସ୍ଥାନ ଯେଉଁଠି ରଖିବେ ମୁଁ ସେଇଠି ରହିବି, ଆଉ ତାପରେ ଘୁଞ୍ଚିବି ନାହିଁ। ସେ ସହିତ ରାଜି ହେଲେ, ରାଜି ହେଇକି ତାଙ୍କୁ ଗଲେ, ନେଇକରି ଗଲେ, ଯାଉଛନ୍ତି ସେହି ସମୟରେ ବୃନ୍ଦାବନ ନିକଟରେ ତାଙ୍କର ଲଘୁଶଙ୍କା ଆସିଲା, ଏକ ଯିବା ପାଇଁ ଚାହିଁଲେ, ତେଣୁ ଆଉ ସେ ଭୁଲିଗଲେ ସେ କଥା, ଭଗବାନଙ୍କ ଲୀଳା, ତେଣୁ ଭୁଲିଗଲେ। ଭୁଲିଗଲା ପରେ ସେଇଠି ରଖିକରି ଗଲେ, ଗଲେ ସାରିକିରି ଆସିଲେ, ଲଘୁଶଙ୍କା ସାରିକି ଆସିଲେ, ଯେତେ ଉଠାଇବା ପାଇଁ ବସିଲା ବେଳକୁ ସିଏ ଆଉ ଉଠୁନାହାନ୍ତି, ଏତେ ଓଜନ ହୋଇଯାଇଛନ୍ତି। ତାପରେ ସିଏ କ୍ରୋଧ ପ୍ରକାଶ କଲେ, କହିଲେ କ'ଣ ତୁମେ ମୋ ଯାଉନ କାହିଁକି ଖେଳୁଛ ମୋ ସାଙ୍ଗରେ, ନା ଆଜ୍ଞା ଆପଣ କହିଥିଲେ ଦ୍ରୋଣାଚଳ ପର୍ବତ ପୁତ୍ର ପୁଲସ୍ତରୁ ସେ ଯାଇଥିଲେ, କାଶୀକୁ ନେବା ପାଇଁ ଚାହୁଁଥିଲେ। ତେଣୁ ଯେତେବେଳେ ସିଏ କହିଲେ ମୋ କଥା ମାନିଲ ନାହିଁ, ଏଭଳି ଭାବରେ ମୋର ଆଜ୍ଞାଙ୍କ ଅପେକ୍ଷା କଲ, ତୁମର ପତନ ହୋଇଯିବ, ପ୍ରତିଦିନ ଗୋଟିଏ ଗୋଟିଏ ତିଳ, ତିଳ ଜାଣିଛ ତ, ଏ ଯେଉଁ ରାଶି, ରାଶି ହେଉଛି ତିଳ, ତିଳ ପରିମାଣ ତୁମେ ତଳୁ ତଳୁ ଯିବ, ତଳୁ ତଳୁ ଯିବ। ଆଉ ଆଗରୁ ଆମେ ଯାଇଥିଲୁ 1996 ବୈଶାଖରେ ଯାଇଥିଲୁ, ପରିକ୍ରମା କରୁଥିଲୁ, ସେ ସମୟରେ ଯେଉଁ ପର୍ବତ ଦେଖାଯାଉଥିଲେ, ଏବେ ଯାଇଥିବୁ କାହିଁ ଦେଖାଯାଉନାହାନ୍ତି, ଆସ୍ତେ ଆସ୍ତେ କମ ତଳୁଆ ତଳୁଆ ତଳୁ ଯାଉଛନ୍ତି। ଯେତେ କୁହାଯାଏ ଆମର କଳିଯୁଗର ଅନ୍ତିମ ପର୍ଯ୍ୟନ୍ତ ସେଇଟା ରହିବ, ତାପରେ ଆଉ ତାଙ୍କ ରହିବ ନାହିଁ, କଳିଯୁଗ ଶେଷ ହୋଇଗଲେ ସେଇଟା ରହିବ ନାହିଁ, ଆଉ ଗୋବର୍ଦ୍ଧନ ପର୍ବତ ଭିତରକୁ ଆସିଯିବେ, ଏସବୁ କଥା ଅଛି। ତେବେ ଇଏ ଯଦି ଆଣିବା ପାଇଁ ଆସିଥିଲେ, ସେହି ସମୟରେ ତାଙ୍କୁ ଖବର ମିଳିଲା, ମେସେଜ୍ ଆସିଲା, ନା ନା ହୋଇଗଲାଣି ସେତୁବନ୍ଧ ନିର୍ମାଣ ହୋଇଗଲାଣି, ପଳେଇ ଆସ, ଆଉ ଆଣିବା ଦରକାର ନାହିଁ, ପାହାଡ଼ ଆଣିବା ଦରକାର ନାହିଁ। ତେଣୁ ଗୋବର୍ଦ୍ଧନଙ୍କର ମନ ଦୁଃଖ ହେଲା ଭାରି, ଭଗବାନଙ୍କ ସେବାରେ ଲାଗିପାରିଲେ ନାହିଁ, ମୁଁ ଆସିଲି ଶାଳମଳି ପର୍ବତରେ ଆସିଲି, ବୃନ୍ଦାବନ ରହିଲି, ଏଠୁ ଯାଇଥାନ୍ତି ସେଠିକି, ହେଇପାରିଲା ନାହିଁ। ତେଣୁ ଭଗବାନ କହିଲେ ତୁମର ବାଞ୍ଛା ପୂର୍ଣ୍ଣ ହେବ, ତେଣୁ ଦ୍ୱାପର ଯୁଗରେ ଭଗବାନ ସେଠି ଲୀଳା କରିବେ, 7 ଦିନ ଧରି ତାକୁ ଧାରଣ କରିଥିଲେ ଗୋବର୍ଦ୍ଧନକୁ, ଏସବୁ କଥା ଅଛି। ତାପରେ ଯେତେବେଳେ ଏ ସେତୁବନ୍ଧ ନିର୍ମାଣ ହେଲା, ସେତୁବନ୍ଧ ନିର୍ମାଣ ପରେ ଗଲେ, ହନୁମାନଙ୍କ ସହିତ ସମସ୍ତେ ଗଲେ, ଭିତରକୁ ପ୍ରବେଶ କଲେ, 10 ଯୋଜନର ରହିଛି ଦୈର୍ଘ୍ୟ ଏବଂ ପ୍ରସ୍ଥ ହେଉଛି 10 ଯୋଜନ, ଦୈର୍ଘ୍ୟ ହେଉଛି 100 ଯୋଜନ, ଏଇଭଳି ତିଆରି ହୋଇଥିଲା, ସେତୁବନ୍ଧ ନିର୍ମାଣ ହୋଇଥିଲା। ଭଗବାନ ଇଏ ହେଉଛି ଅସମ୍ଭବକୁ ସମ୍ଭବ କରିପାରିବେ। ଗୋଟେ କଥା ଅଛି, ଜଣେ ରାଜା ଥିଲେ, ଜଣେ ନାସ୍ତିକ ରାଜା ସିଏ, ତେଣୁ ଗୋଟେ ଥର ବ୍ରାହ୍ମଣ ମାନଙ୍କୁ କହିଲେ ତୁମକୁ ସବୁ ଖାଇବାକୁ ଦିଆଯିବ ଆସ, ଏଇଭଳି ଭାବରେ ତାଙ୍କୁ ଡାକିଲେ, ଗୋଟେ ଭୋଜି ଦେବା ପାଇଁ କହିଲେ। ବ୍ରାହ୍ମଣ ମାନେ ବହୁତ ଖୁସି ହେଇକି ଗଲେ, କିନ୍ତୁ ତଥାପି ଟିକେ ସନ୍ଦେହ ଥିଲା, କ'ଣ ଇଏ ତ ନାସ୍ତିକ ରାଜା, ଇଏ କ'ଣ ପାଇଁ ଆମକୁ ଖାଇବା ଡାକିଛି। ତେଣୁ ଖାଇବାକୁ ବଢ଼ା ହେଇଗଲା। କହିଲେ ଶୁଣ, ଖାଇପାରିବ ନାହିଁ, ଗୋଟେ କଥା ଅଛି। କ'ଣ ହେଲା? ସେ ଖାଇବା ପାଇଁ ମହାପ୍ରସାଦ ଗୋବିନ୍ଦ ଇସରିଲା ପରେ, ନା ମୁଁ ଶୁଣିଛି ଜଣେ ବ୍ରାହ୍ମଣ ଥିଲେ ଯିଏକି କ'ଣ କରିଥିଲେ, ବ୍ରାହ୍ମଣ କ'ଣ କରିଥିଲେ, କ'ଣ ଜାଣିବ ସେ ନାଇଁ ଜାଣିନ, ବ୍ରାହ୍ମଣ ଥିଲେ ଯିଏକି କ'ଣ କରିଥିଲେ, ମନେ ପଡ଼ୁନି ସେଇଟା। ଆଉ ତମେ, ହଁ, ଜଣେ ବ୍ରାହ୍ମଣ ଥିଲେ, ସେ ହେଉଛନ୍ତି ଅଗସ୍ତି ଋଷି ଜଣେ ଥିଲେ, ଯିଏକି ସାତ ସମୁଦ୍ରକୁ ପାଣି କରି ଚଳୁ କରିଦେଇଥିଲେ। ନା ଆପଣ ଠିକ୍ ଶୁଣିଛନ୍ତି, କ'ଣ ଅସୁବିଧା ହେଲା କିଛି? ଏବେ କ'ଣ ଦରକାର ଥିଲା କି? ନା ନା, ମୁଁ ତମେ ବ୍ରାହ୍ମଣ ବୋଲି ମୁଁ ଜାଣିବା ନାହିଁ ଦେବି, ନା ନହେଲେ ଖାଇବା କାହିଁକି ଦେବି? ତମେ ମୁଁ ରଖିଛି ଏଇଠି ଗୋଟେ ଟାଙ୍କି ଦେଖୁଛି, ସେ ପାଣି ରହିଛି, ସେଇଟାକୁ ଯଦି ଯିଏ ପିଇ ଦେବ ତାହେଲେ ମୁଁ ଜାଣିବି ଯେ ତମେ ବ୍ରାହ୍ମଣ, ତେଣୁ ତମେ ଖାଇବାକୁ ଦେବି। ସମସ୍ତଙ୍କର ଭାଣି ପଡ଼ିଗଲା, କ'ଣ ହେଲା? ଏ ସିଏ ସାତ ସମୁଦ୍ର ପାଣି ପିଇ ଦେଇଥିଲେ, ଏ ସାତ କ୍ୱିଣ୍ଟାଲ ପାଣି କିଏ ପିଇବ? ଏଇଭଳି ଭାବରେ ସମସ୍ତଙ୍କ ଭାଳିଣ ପଡ଼ିଗଲା। ତେଣୁ ଜଣେ ବ୍ରାହ୍ମଣ ଆସିଲେ, ରାଜା କହିଲେ, କ'ଣ ତମେ ପିଇଦେବ ନା କ'ଣ? ନା ଆଜ୍ଞା, ମୁଁ ପିଇବି ଯେ ଗୋଟେ କଣ୍ଡିସନରେ। ନା କ'ଣ? ନା ମୁଁ ଯଦି କଥା ହେବେ, ଆପଣ ଗୋଟେ କଥା ଶୁଣିବେ ତାହେଲେ ମୁଁ ଆପଣ ସେଇଟା କହିବି, ନିବେଦନ କରିବି। ନା କ'ଣ କହୁନ? ନା ପ୍ରଭୁ ମହାରାଜ, ଆମେ ଆପଣ ଯେମିତି ଶୁଣିଥିଲେ ଗୋଟେ କଥା, ଆମେ ବି ଶୁଣିଥିଲୁ ଗୋଟେ କଥା। ନା କ'ଣ ଶୁଣିଥିଲ? ନା ଜଣେ କ୍ଷତ୍ରିୟ ଥିଲେ, ଇଏ ରାଜାଙ୍କ ନାମ ଥିଲା ରାମଚନ୍ଦ୍ର। ସେ କହିଲେ, ଦେଖନ୍ତୁ, ଜଣେ କ୍ଷତ୍ରିୟ ଥିଲେ, ତାଙ୍କ ନାଁ ଥିଲା ରାମଚନ୍ଦ୍ର। ନା ହଁ, ମୁଁ ଜାଣିଛି ରାମଚନ୍ଦ୍ର ଜଣେ ରାଜା ଥିଲେ, ଭଗବାନ ସିଏ ଭଗବାନ ବୋଲି ମାନନ୍ତିନି ସିଏ। ନା ସିଏ ଏଇ ଯେଉଁ ସେତୁ ବନ୍ଧ, ଗୋଟେ ସମୁଦ୍ରରେ ସେତୁ ପଥର ପକେଇ ଦେଇ କ'ଣ ମାନେ ଭସେଇ ଦେଉଥିଲେ, ପଥର ଭାସୁଥିଲା, ବୁଡ଼ି ଯାଉନଥିଲା। ଆଜ୍ଞା ଏଇଟା ନିଅନ୍ତୁ, ଶାଳଗ୍ରାମଟା ମୁଁ ଆଣି ଛୋଟିଆ ପଥରଟେ, ଆପଣ ସେଇ ଯେଉଁ ଜଳ ରଖିଛନ୍ତି ସେ ଜଳରେ ଟିକେ ଭସେଇ ଦିଅନ୍ତୁ, ତାହେଲେ ମୁଁ ସେଇଟା ପିଇଦେବି, କିଛି ଅସୁବିଧା ନାହିଁ। ଯେତେବେଳେ ଏତିକି କହିଦେଲେ, ସେ ରାଜାଙ୍କର ମୁଣ୍ଡ ଆଉ ଠିକ୍ ହେଇଗଲା, ଯେଉଁ ଗର୍ବ ଥିଲା ସବୁ ଭାଙ୍ଗିଗଲା। ତା'ପରେ କ୍ଷମା ପ୍ରାର୍ଥନା କଲେ, ସବୁ ଏସବୁ କଥା ଆସିଲା। ତେଣୁ ଏଇଭଳି ଭାବରେ ସେତୁବନ୍ଧ ନିର୍ମାଣ ହୋଇଗଲା, ହନୁମାନ ପ୍ରବେଶ କଲେ, ସମସ୍ତେ ପ୍ରବେଶ କଲେ ଲଙ୍କା ରାଜ୍ୟରେ। ଲଙ୍କା ରାଜ୍ୟରେ ପ୍ରବେଶ କଲେ, ତଥାପି ରାବଣର ଚେତା ପଶୁ ନାହିଁ। ଆମେ ଜଣେ କହୁଥିଲେ, ଜଣେ ଭକ୍ତ କହୁଥିଲେ ରାବଣ ବିଷୟରେ, ଏଇ ଯେଉଁ ରାମଚନ୍ଦ୍ର ବିଷୟରେ, ଭଗବାନ ରାମଚନ୍ଦ୍ର ବିଷୟରେ, ତାଙ୍କର ଯେଉଁ ରହିଥିଲା, ଇଏ ବୋଧେ ଇଏ କହୁଥିଲେ ଆମର ପୁନେରେ ସେ ଯେଉଁ ପ୍ରଭୁ ଅଛନ୍ତି, କ'ଣ ତାଙ୍କ ନାଁ, ରାଧେଶ୍ୟାମ ପ୍ରଭୁ କହୁଥିଲେ, ମୋର ଏକ୍ଜାକ୍ଟଲି ମନେ ପଡ଼ୁନି। ତାଙ୍କର ଯେଉଁ ରାବଣର ଯେଉଁ ବହୁତ ପ୍ରକାର ଐଶ୍ୱର୍ଯ୍ୟ ଥିଲା, ପାହାଡ଼ ଉପରେ ତାଙ୍କର ସବୁ କରିଥିଲେ, ସବୁ କ'ଣ ସବୁ କ'ଣ ସବୁ ଉପଭୋଗ କରୁଥିଲେ, ସବୁ ବିଭିନ୍ନ ପ୍ରକାର ବାଜୁଥିଲା, ମ୍ୟୁଜିକ୍ ବାଜୁଥିଲା, ନୃତ୍ୟ କରୁଥିଲେ, ସବୁ ଏଇଭଳି ଭାବରେ ସବୁ ଚାଲିଥିଲା। ସେ ଯେଉଁ କ'ଣ ଲଗେଇଥିଲେ ତାଙ୍କର ରାଣୀ, କ'ଣ ଲଗେଇଥିଲେ, ଏତେ ଝଲମ ଯେମିତି ଲାଗୁଥିଲା, ଗୋଟେ ବିଜୁଳି ଲାଗୁଛି, ବିଜୁଳି ଭଳି ଲାଗିଛି, ଏଇଭଳି ଭାବରେ ସବୁ ଦେଖାଯାଉଥିଲା। ଏମାନେ ସବୁ ଦେଖୁଥିଲେ, ପ୍ରବେଶ କରିଗଲେଣି, କିନ୍ତୁ ରାବଣ ଚିନ୍ତା ବସୁ ନାହିଁ, ତା'ର ସବୁ ଚାଲିଛି, ଇଏ ଆନନ୍ଦ ଉପଭୋଗ ଚାଲିଛି। ଆମେ କହିଥିଲେ ଗତକାଲି, ଇଏ ହେଉଛି କ'ଣ, ଏଇ ଯେଉଁ ପାଞ୍ଚ ଜ୍ଞାନେନ୍ଦ୍ରିୟ, ପାଞ୍ଚ କର୍ମେନ୍ଦ୍ରିୟ ହେଉଛି ଦଶ ମୁଣ୍ଡ, ରାବଣର ସେ ଦଶ ମୁଣ୍ଡ ଅହଙ୍କାର, ଲଙ୍କିନୀ ହେଉଛି ତା'ର ଅହଙ୍କାର ଥିଲା। ଏଇଭଳି ଭାବରେ ଆମ ସମସ୍ତ ଅବସ୍ଥା ମଧ୍ୟ ସେଇଭଳି ଭାବରେ, ତେଣୁ ଭଗବାନ ଏଭଳି ବ୍ୟବସ୍ଥା କଲେ, ଯେଉଁ ଚାଲିଥିଲା ତାଙ୍କର ମଉଜ ମଜଲିସ୍ ଚାଲିଥିଲା, ବର୍ତ୍ତମାନ ଦେଖନ୍ତୁ ବର୍ତ୍ତମାନ ଅବସ୍ଥା ସେଇଭଳି ଭାବରେ ହେଇଥିଲା। କରୋନାର ପୂର୍ବ ପିରିୟଡ଼ଟା ଦେଖନ୍ତୁ, ବର୍ତ୍ତମାନ ପିରିୟଡ଼ଟା ଦେଖନ୍ତୁ, ଯେଉଁଭଳି ଭାବରେ ଚାଲିଥିଲା ମଉଜ ମଜଲିସ୍ ଚାଲିଥିଲା, ବର୍ତ୍ତମାନ ସବୁ ବନ୍ଦ ହୋଇଗଲା। ସେଇଭଳି ଭାବେ ରାବଣଙ୍କ ମଧ୍ୟ ଭଗବାନ ରାମଚନ୍ଦ୍ର ଏଭଳି ବ୍ୟବସ୍ଥା କଲେ, ଅଙ୍ଗଦକୁ ପଠେଇଲେ, ଅଙ୍ଗଦ ଯାଇକରି ଦେଖେଇଦେଲା ଭଗବାନ ରାମଚନ୍ଦ୍ର, ତଥାପି ଆସି ପହଞ୍ଚିକରି ମଧ୍ୟ ତାଙ୍କୁ ଆକ୍ରମଣ କଲେ ନାହିଁ, ସୁଯୋଗ ଦେଲେ, ଅଙ୍ଗଦକୁ ପଠେଇଲେ, ଯାହା କୁହ ବର୍ତ୍ତମାନ ମଧ୍ୟ ସମୟ ଅଛି, ଯଦି ସେ ସୀତାଙ୍କୁ ସମର୍ପଣ କରିଦେବେ ତାହେଲେ ମୁଁ ତାଙ୍କୁ ତାଙ୍କୁ ସହିତ ଯୁଦ୍ଧ କରିବି ନାହିଁ, ତାଙ୍କୁ ଛାଡ଼ିଦେବି, କ୍ଷମା କରିଦେବି। ତଥାପି ରାବଣ ଶୁଣୁନଥିଲେ, କିନ୍ତୁ ଆମର ମଧ୍ୟ ସେଇଭଳି ଭାବରେ, ଆମର ମଧ୍ୟ ସେଇଭଳି ଅହଙ୍କାର ରହିଛି, ଅହଙ୍କାରରେ ଭଗବାନ କଥା ଶ୍ରବଣ କରୁନାହିଁ। ଭଗବତ ଗୀତାରେ ଅନ୍ତିମରେ ଭଗବାନ କହିଲେ, ମତ୍ଚିତ୍ତ ସର୍ବଦୁର୍ଗାଣୀ ମତ୍ ପ୍ରସାଦ ତରିଶେଷି ଅଥଚେତ ତମ ଅହଙ୍କାର ନ ଶେଷିଛି ବିନକ୍ଷେଛି। ଅହଙ୍କାର ବଶରେ ଯଦି ଆମେ ଭଗବାନ କଥା ନ ଶୁଣିବା ତାହେଲେ ଆମର ବିନାଶ ହୋଇଯିବ। ତେଣୁ ଏହିଭଳି ଭାବରେ ସବୁ ପୁଣି ଯୁଦ୍ଧର ପ୍ରସ୍ତୁତି ଆରମ୍ଭ ହୋଇଗଲା। ଗୋଟେ କଥା ଆସେ ଯେ ଯୁଦ୍ଧ ହେବ, ଯୁଦ୍ଧ ହେବା ପୂର୍ବରୁ ସେମାନେ ଯାଇଥିଲେ ଗୋଟେ ଦୁର୍ଗା ମନ୍ଦିର ଅଛି, ନିକୁମ୍ବିଲା ମନ୍ଦିର ନା କ'ଣ ରହିଛି, ଦୁର୍ଗା ଦେବୀଙ୍କ ମନ୍ଦିର। ସେଠୁ ଯାଇଥିଲେ ତାଙ୍କର ଶକ୍ତି ନେଇକରି ଯୁଦ୍ଧ କରିବେ। ତେଣୁ ହନୁମାନ ଯାଇ ପଶିଗଲେ, ସେମାନେ ଆସିବା ପୂର୍ବରୁ ଯାଇ ପଶିଗଲେ ସେ ଦୁର୍ଗା ଦେବୀଙ୍କର ପଛପଟେ ଲୁଚିଗଲେ, ଦୁର୍ଗା ଦେବୀଙ୍କ ପଛପଟେ ଲୁଚିଗଲେ। ତେଣୁ ଏଇ ଯେଉଁ ଅସୁରମାନେ ସବୁ ଆସିଲେ ତାଙ୍କୁ ପୂଜା କରିବା ପାଇଁ, ହନୁମାନ କହିଲେ, ସେ ଦେବୀ ଭାଷାରେ ଗୋଟେ ଭାଷା ବଦଳେଇକରି, ସାଉଣ୍ଡକୁ ବଦଳେଇକରି କହିଲେ, ଶୁଣ ଅସୁରମାନେ, ଶୁଣ, ଦେବୀଙ୍କ ଭାଷାରେ କହିଲେ। ସେମାନେ ଆଶ୍ଚର୍ଯ୍ୟ ହେଇଗଲେ, ଦେବୀ ସବୁ ହାତ ଛିଡ଼ି ପକେଇଲେ। ଶୁଣ, ତୁମେ ମୋତେ ବହୁତ ପରିମାଣରେ ଲଡ଼ୁ ଆଣି ଭୋଗ ଦିଅ ଆଜି, ମୁଁ ଆଜି ଖୁସି ହେଇଗଲେ ତୁମକୁ ପ୍ରସନ୍ନ ହେବି, ତୁମ ବର ପ୍ରଦାନ କରିବି, ଏଇଭଳି ଭାବରେ କହିଲେ। ତେଣୁ ସେମାନେ ଗଲେ, ଧାଇଁ ଧାଇଁକିରି ଗଲେ, ସବୁ ଯାହା ସବୁ ଥିଲା ତାଙ୍କର ବହୁତ ପ୍ରକାର ଲଙ୍କାର, ସୁନାର ଲଙ୍କା, ବହୁତ ଐଶ୍ୱର୍ଯ୍ୟ ଥିଲା, ସବୁ ପ୍ରକାର ଖାଦ୍ୟ ସବୁ ଲଡ଼ୁ ଫଡ଼ୁ କରିକି କ'ଣ କ'ଣ ସବୁ ଆଣିକି ଦେଲେ, ପ୍ରଦାନ କଲେ, ବିସ୍ତାର ଭାବରେ ଦେଲେ। ହନୁମାନ କହିଲେ, ବର୍ତ୍ତମାନ ତୁମେ ଯାଅ, ମୁଁ ପ୍ରସାଦ ପାଇବି, ଭୋଗ ପାଇବି, ଲାଗିବି ଭୋଗ, ତୁମେ ଯାଅ ବର୍ତ୍ତମାନ, ବାହାରେ ଅପେକ୍ଷା କର। ତେଣୁ ହନୁମାନଙ୍କୁ ବିଶେଷ ଖାଇବା ପାଇଁ ମିଳୁନଥିଲା ବିଶେଷ କିଛି, ତେଣୁ ବହୁତ ପ୍ରକାର ଲଡ଼ୁ ଫଡ଼ୁ ସବୁ, ବହୁତ ପ୍ରକାର ଖାଦ୍ୟ ସବୁ ଆସିଲା, ହନୁମାନ କବାଟ ଦେଇଦେଲେ, ସେଠି ସବୁ ଖାଇଲେ। ଆମର ପୁରୀରେ ଗୋଟେ ରହିଛନ୍ତି ବେଡ଼ି ହନୁମାନ, ଜାଣିଛ, ସେଇଟା କହିବା ମାନେ ପକେଇବ କହିବା ହନୁମାନ କଥା। ତେଣୁ ସେ ଲଡ଼ୁ ଖାଉଛନ୍ତି ସେଠି, ସେ ସବୁ ଖାଇ ସବୁ ଖାଇସାରିଲା ପରେ ତାପରେ ଖୋଲିଦେଲେ କବାଟ। ହଁ, ମୁଁ ବର୍ତ୍ତମାନ ପ୍ରସନ୍ନ ହେଇଛି, ତୁମେ ଆସ, କ'ଣ ବର ମାଗୁଛୁ ମାଗ, ଏଇଭଳି ଭାବରେ କହିଲେ। କହିଲେ ସବୁ ଆସି ପହଞ୍ଚିଗଲେ, ଅସୁରମାନେ ମୁଖ୍ୟ ମୁଖ୍ୟ ସେନାପତିମାନେ ସବୁ ଆସିଥିଲେ, ବହୁତ ଲକ୍ଷ ଲକ୍ଷ ସୈନ୍ୟ ଥିଲେ। ଏଠି ଯେତେବେଳେ ବର୍ଣ୍ଣନା କରାଯାଇଛି ଇଏ ରାବଣର ସୈନ୍ୟ କେତେ ଥିଲେ, ଯେତେବେଳେ ଆମର ବର୍ଣ୍ଣନା କରାଯାଇଛି, କେଉଁଠି ଆମର ରାମାୟଣରେ ବର୍ଣ୍ଣନା, ବାଲ୍ମୀକିଙ୍କ ରାମାୟଣରେ ବର୍ଣ୍ଣନା କରାଯାଇଛି, ଯେତେବେଳେ କିଷ୍କିନ୍ଧାକାଣ୍ଡର କଥା, କିଷ୍କିନ୍ଧାକାଣ୍ଡରେ ଚତୁର୍ମାସ ଆରମ୍ଭ ପୂର୍ବରୁ ଭଗବାନ ତ ବାଡ଼ିକୁ ବଦ୍ଧ କରିଥିଲେ ସୁଗ୍ରୀବ, ଆଉ ବର୍ଷା ଦିନ ଆସିଗଲା, ଚତୁର୍ମାସ ଆସିଗଲା, ଆଉ ବର୍ତ୍ତମାନ କ'ଣ ଯୁଦ୍ଧ ହେବ କହିକିରି ସେ ଯାଇଥିଲେ, ତାଙ୍କର ପତ୍ନୀଙ୍କୁ ନେଇଯାଇଥିଲେ ବାଡ଼ି, ଯାହା ବି ହେଉ ସେ ସବୁ ରହିଲା ରାଜ୍ୟରେ ରହିଲେ। ତେଣୁ ଚାରି ମାସ ପୁରିଗଲା, ସେ ଫେରିଲେ ନାହିଁ, ରାମଜୀ ପଠେଇଲେ ଲକ୍ଷ୍ମଣଙ୍କୁ, ଯାଅ ଦେଖ କ'ଣ ପାଇଁ ଆସିଲେ ନାହିଁ ସୁଗ୍ରୀବ। ତେଣୁ ଯେତେବେଳେ ଲକ୍ଷ୍ମଣ କ୍ରୋଧ ପ୍ରକାଶ କରି ଯାଇ ପହଞ୍ଚିଛନ୍ତି, ସେହି ସମୟରେ ବାଳୀଙ୍କର ପତ୍ନୀ ସିଏ ଆସି ତାରା ଆସି ଲକ୍ଷ୍ମଣଙ୍କୁ ଶାନ୍ତ କରାଇଥିଲେ। ବାଳୀଙ୍କର ପତ୍ନୀ ତାରା ଲକ୍ଷ୍ମଣଙ୍କୁ ଶାନ୍ତ କରିଥିଲେ। ସେ କହିଲେ, ଦେଖନ୍ତୁ ପ୍ରଭୁ, ଆପଣ ଶୁଣିଥିବେ ଯେଉଁ ରହିଛନ୍ତି ବିଶ୍ୱାମିତ୍ର ଋଷି, ବିଶ୍ୱାମିତ୍ର ଋଷି ସିଏ ତ ତାଙ୍କର ବିଶ୍ୱାମିତ୍ର ତାଙ୍କୁ ନେଇକି ସେ କରିଥିଲେ, ତାଙ୍କ ବିବାହ ବିବାହ ସବୁ ଏସବୁ ହେବ, ସେ କଥା ରହିଛି। ବିଶ୍ୱାମିତ୍ର ଋଷିକୁ ସେ ଯାଇକିରି ତାଙ୍କ ସହିତ ଇଏ କରୁଥିଲେ, ବିଶ୍ୱାମିତ୍ର ଋଷିଙ୍କ କେତେବେଳେ ଘଟଣା ଏଇଟା ଯେଉଁ ହେଲା, ହଁ ଆଗରୁ ତ ହେଇସାରିଛି, ଆଉ ବିବାହ ସବୁ ହେଇସାରିଛି, ଏସବୁ ବିଶ୍ୱାମିତ୍ର ଋଷିଙ୍କ ତ କଥା ଥିଲା, ତାଙ୍କ ସବୁ ବହୁତ ଲୀଳା ହେଇଛି, ତାଙ୍କ ସବୁ ସେବା କରୁଥିଲେ, ଆମେ କହୁଥିଲେ ରାମଜୀ ବିଶ୍ୱାମିତ୍ରଙ୍କ ସେବା କରୁଥିଲେ। ବିଶ୍ୱାମିତ୍ର ଶୟନ କରିବା ପରେ ରାମଜୀଙ୍କୁ ସେବା କରୁଥିଲେ ଲକ୍ଷ୍ମଣ, ରାମଜୀ ଶୟନ କଲା ପରେ ଲକ୍ଷ୍ମଣ ଯାଇ ଶୟନ କରୁଥିଲେ, ଏବଂ ପ୍ରଥମେ ଲକ୍ଷ୍ମଣ ଉଠୁଥିଲେ, ରାମଚନ୍ଦ୍ରଙ୍କୁ ଉଠାଉଥିଲେ, ରାମଚନ୍ଦ୍ର ଯାଇ ଗୁରୁଦେବଙ୍କୁ ଉଠାଉଥିଲେ, ଏଇଭଳି ଭାବରେ ଆମେ କହିଥିଲେ କଥା। ତେଣୁ ଏ ତାରା ଲକ୍ଷ୍ମଣ କହିଲେ, ପ୍ରଭୁ ଆପଣ ଜାଣିଛନ୍ତି ବିଶ୍ୱାମିତ୍ର କଥା ନା? ହଁ ଜାଣିଛି ନା, ବିଶ୍ୱାମିତ୍ର ଯେତେବେଳେ ତପସ୍ୟା କରୁଥିଲେ ସେତେବେଳେ ଇନ୍ଦ୍ର ପଠାଇଥିଲେ ମେନକାଙ୍କୁ, ଘୃତାଚି ତାଙ୍କ ନାଁ ଥିଲେ, ଘୃତାଚି ମେନକାଙ୍କୁ ପଠାଇଥିଲେ, ଏବଂ ମେନକାଙ୍କର ଆମେ କହିଥିଲୁ ସେ ଗୋଟେ ଥର, ସେ ଦେଖିନାହାନ୍ତି, ତାଙ୍କ ରୂପକୁ ଦେଖିନାହାନ୍ତି, ତାଙ୍କର କାଚର ଋଣୁଣୁ ଶବ୍ଦରେ ତାଙ୍କ ପ୍ରତି ସେ ଆକର୍ଷିତ ହୋଇଗଲେ, ତାଙ୍କର ଭଗ୍ନ ହୋଇଗଲା, ତପସ୍ୟା ଭଗ୍ନ ହୋଇଗଲା। ତେଣୁ ସେ କହୁଛନ୍ତି, ଘୃତାଚି ବିଶ୍ୱାମିତ୍ର ଯେଉଁ ସଙ୍ଗ କଲେ, ବିଶ୍ୱାମିତ୍ର ମେନକାଙ୍କ ସଙ୍ଗ କଲେ, ଆମର ଏଥିରେ ବର୍ଣ୍ଣନା କରାଯାଇଛି, ବାଲ୍ମୀକି ରାମାୟଣରେ ବର୍ଣ୍ଣନା କରାଯାଇଛି, ତାଙ୍କୁ ଦଶ ବର୍ଷ କେତେବେଳେ ବିତିଗଲା ସେ ଭାବିଲେ ଗୋଟିଏ ଦିନ ଗଲା ବୋଲି, ଦଶ ବର୍ଷ ଯାହାକୁ ଲାଗିଲା ଗୋଟିଏ ଦିନ ଭଳି, ଏ କଥା ତାରା କହୁଛନ୍ତି ଲକ୍ଷ୍ମଣଙ୍କୁ ସାନ୍ତ୍ୱନା ଦେଉଛନ୍ତି। ଦଶ ବର୍ଷ ଗୋଟିଏ ଦିନ ଭଳି ପ୍ରତିଭାତ ହୋଇଥିଲା। ଦେଖନ୍ତୁ ଲଙ୍କାରେ କେତେ ସୈନ୍ୟ ଅଛନ୍ତି, ଲଙ୍କାରେ କହୁଛନ୍ତି ଏକ ଶତ ହଜାର କୋଟି ଛତିଶ ହୋଇତ ଛତିଶ ହଜାର ଏବଂ ଛତିଶ ଶହ ରାକ୍ଷସ ରହୁଥିଲେ। ଏକ ଶତ ହଜାର କୋଟି ଛତିଶ ହୋଇତ ଛତିଶ ହଜାର ଛତିଶ ଶହ ରାକ୍ଷସ ରହୁଥିଲେ। ତେଣୁ ତାଙ୍କ ସହିତ ଯୁଦ୍ଧ କରିବା ପାଇଁ ଆମେ ସବୁ ପଠେଇଛୁ, ବାନର ସେନାମାନଙ୍କୁ ପ୍ରେରଣ କରୁଛୁ, ସେମାନେ ସବୁ ଆଣିବେ, ସବୁ ଇଏ କରିବେ, ଏକାଠି କରିବେ। ଏଇଭଳି ଭାବରେ ତାଙ୍କୁ ସାନ୍ତ୍ୱନା ଦେଇକରି ତାପରେ ସୁଗ୍ରୀବ ଆସିଲେ, ତାପରେ ସବୁ ହେଲା। ଏସବୁ କଥା ତ ଆମେ କହିଛେ। ତେଣୁ ଯାହା ବି ହଉ, ଇଏ ଯେଉଁ ହେଲା ବର୍ତ୍ତମାନ ଯଦି ପହଞ୍ଚିଗଲେ, ହନୁମାନ ଆସି କ'ଣ କଲେ, ସେ ସବୁ ଆସି ଯେତେବେଳେ ପହଞ୍ଚିଗଲେ, ଭଗବାନ ହନୁମାନ ଡେଇଁଲେ, ତାଙ୍କୁ ଡେଇଁଲେ, ସେ ନଦେବୀ ପଛପଟେ ଥିଲେ, ଡେଇଁଲେ ସେଇଠି ସବୁ ଗଧାରେ ପିଟି ପିଟିକିରି ଅଧା ସବୁ ଅଧା ସୈନ୍ୟଙ୍କୁ ମାରିଦେଲେ ସେଇଠି ଏକାଥରକେ। ତାପରେ ସବୁ ଯୁଦ୍ଧ ହେଲା, ଏସବୁ କଥା ଅଛି। ତେଣୁ ଯାହା ହଉ, ଏହିଭଳି ଭାବରେ ଯୁଦ୍ଧରେ ତ ହେଲା, ବହୁତ ପ୍ରକାର ଯୁଦ୍ଧ ହେଲା, ବହୁତ ଯୁଦ୍ଧକାଣ୍ଡ ଗୋଟେ ରହିଛି, ଲଙ୍କାକାଣ୍ଡ ସାତକାଣ୍ଡରେ ଗୋଟିଏ ଲଙ୍କାକାଣ୍ଡ ରହିଛି ବା ଯୁଦ୍ଧକାଣ୍ଡ ଗୋଟେ ରହିଛି। ତେଣୁ ଏଥିରେ ବିଶେଷ ଭାବରେ ହନୁମାନଙ୍କ ରୋଲ୍ ବହୁତ ରହିଛି, ଯୁଦ୍ଧ କରୁଥିଲେ। କିନ୍ତୁ ଯେତେବେଳେ ଲକ୍ଷ୍ମଣ ଯେତେବେଳେ ମୂର୍ଚ୍ଛା ହୋଇପଡ଼ିଲେ, ତେଣୁ ସେ ଗଲେ ଆଣିବା ପାଇଁ, ସୁଷେଣ ଥିଲେ ତାଙ୍କର ବୈଦ୍ୟ, ଆମର କ'ଣ ପୂଜକ ମହାରାଜ ମଧ୍ୟ ସୁଷେଣ, ତାଙ୍କର ବୈଦ୍ୟ ଥିଲେ, ସୁଷେଣକୁ ଆଣିଲେ। ରାବଣ ଲଙ୍କାରେ ସେ ରହିଥିଲେ ବୈଦ୍ୟ ସୁଷେଣ, ତେଣୁ ସୁଷେଣକୁ ଆଣିକି ସିଏ ଦେଖିଲେ, କହିଲେ ବିଶ୍ୱଲକରଣୀ ଆଣ, ବିଶ୍ୱଲକରଣୀ ଆଣିଲେ ସିଏ ଭଲ ହେବେ, ଗୋଟିଏ ରାତି ଭିତରେ ନ ଆଣିପାରିଲେ ତାହାର ମୃତ୍ୟୁ ହୋଇଯିବ। ଏଭଳି ଭାବେ ମେଘନାଥ ତାଙ୍କୁ ଶକ୍ତି ପ୍ରୟୋଗ କରିଥିଲେ। ତେଣୁ ରାମଚନ୍ଦ୍ର କନ୍ଦନ କରୁଛନ୍ତି, ହନୁମାନ ଚାଲିଲେ ଆଣିବା ପାଇଁ। ସେ ଯେଉଁ ବିଶ୍ୱଲକରଣୀ କହିଲେ, କେଉଁଠୁ ଆଣିବେ, ହିମାଳୟ ପର୍ବତ ପର୍ବତକୁ ଉଠେଇ ଆଣିଲେ, ପର୍ବତକୁ ଉଠେଇ ଆଣିଲେ। ତେଣୁ ଏଠି ଗୋଟେ କଥା ଆସେ, ଆମର ଶ୍ରୀ ଶ୍ରୀମନ୍ତ ଗୌରବନ୍ଦ ସେ ମହାରାଜ କଥାଟି କହନ୍ତି, ଯେତେବେଳେ ଆସିଲେ ଗୋଟିଏ ରାତି, ଆକ୍ଚୁଆଲି ସାତ ରାତି ହୋଇଯାଇଥିଲା। କାହିଁକି ନା ଗୋଟେ ଘଟଣା ହୋଇଥିଲା, କ'ଣ ନା ଗୋଟେ ରହିଥିଲା, ଆମର ଭାଗବତ ଆରମ୍ଭରେ ସେ କଥା କୁହାଯାଇଛି, ମାଣ୍ଡବ ମୁନିଙ୍କ କଥା ରହିଛି। ଏ ଯେଉଁ ବର୍ତ୍ତମାନ ଆମେ ଯିଏ ବିଧୁର ଅଛନ୍ତି, ସେ ପ୍ରକୃତରେ ଥିଲେ ଧର୍ମରାଜ, ଯେ ଯମରାଜ ଥିଲେ, ଯମରାଜ ଥିଲେ। ଇଏ ଯମରାଜ ସବୁବେଳେ କ'ଣ, ଏତିକି ପାପ ଏତିକି ପୁଣ୍ୟ, ଏତିକି ପାପ ଏତିକି ପୁଣ୍ୟ, ଏତିକି ପାପ, ଏଇଭଳି ଭାବରେ ତାଙ୍କ ଚାଲିଛି। ଭଗବାନଙ୍କ ଲୀଳାରେ ସେମାନେ ସାମିଲ ହୋଇପାରୁନାହାନ୍ତି, ମହାଜନ ସେ ଜଣେ। ତେଣୁ ସେ ଚାହୁଁଥିଲେ ଭଗବାନଙ୍କ ଲୀଳାରେ ସାମିଲ ହେବା ପାଇଁ, ତେଣୁ ଭଗବାନ ବ୍ୟବସ୍ଥା କଲେ ଏଇ ଲୀଳାଟି ହୋଇଥିଲା ସେଇଭଳି ଭାବରେ। କ'ଣ ହେଇଛି ନା, ଯେତେବେଳେ ସେ ମାଣ୍ଡବ ମୁନି ଜଣେ ଥିଲେ, ମାଣ୍ଡବ ମୁନି ତାଙ୍କର ଆଶ୍ରମରେ ବସି ତପସ୍ୟା କରୁଥିଲେ, ସେହି ସମୟରେ ସେ ରାଜ୍ୟରେ ରାଜାଙ୍କର ଚୋରି ହୋଇଗଲା, ଚୋର ଦସ୍କରମାନେ ଆସି ଚୋରି କରି ନେଇ ପଳାଇଲେ, ତାଙ୍କ ପଛରେ ସେନାମାନେ ଗୋଡ଼େଇଲେ ଏସବୁ ଆସିକରି ଏ ମାଣ୍ଡବମାନଙ୍କ ରୋଷେଇ ଆଶ୍ରମରେ ଲୁଚିଗଲେ। ତେଣୁ ସୈନ୍ୟମାନେ ଭାବିଲେ, ଇଏ ହେଉଛି ତାଙ୍କ ସର୍ଦ୍ଦାର, ଆମକୁ ଦେଖି ଧ୍ୟାନ କଲାବେଳେ ବସି କହି ନେଇଗଲେ, ରାଜାଙ୍କୁ ନ ଶୁଣାଇକି ଶୁଳିରେ ବସାଇଦେଲେ। କେମିତି ଶୁଳି ନା, ଗୋଟେ ରହିଛି ମୁନିଆ ଲୁହା ରହିଛି, ପୋତା ହେଇକି ରହିଛି, ତା ଦେହରେ ତାଙ୍କର ଯେଉଁ ମଳଦ୍ୱାର ଦେଇକି ବସାଇଦେଲେ। ଏଇଭଳି ଭାବେ ମାଣ୍ଡବ ମୁନି ଜଣେ ଥିଲେ, ବହୁତ ତାଙ୍କର ସିଦ୍ଧି ଥିଲା, ତେଣୁ ଜଣେ ମୃତ୍ୟୁବରଣ କରିଯାଇଛନ୍ତି, କିନ୍ତୁ ସେ ମୃତ୍ୟୁବରଣ କଲେ ନାହିଁ, କଷ୍ଟ ପାଉଥିଲେ, ମୃତ୍ୟୁବରଣ କଲେ ନାହିଁ। ଏହି ସମୟରେ ଗୋଟେ ଘଟଣା କ'ଣ ହେଇଛି ନା, ଜଣେ ଥିଲେ ଲକ୍ଷ ହୀରା, ଜଣେ ବେଶ୍ୟା ଥିଲେ, କିନ୍ତୁ ଜଣେ କୁଷ୍ଠରୋଗୀ ଜଣେ ଥିଲେ, କୁଷ୍ଠରୋଗୀ ତାଙ୍କର ଯେଉଁ ରହିଛି ସମୁଦ୍ର ଯଦି ଆକର୍ଷିତ ହୋଇଯାଇଥିଲେ, କୁଷ୍ଠରୋଗୀ ସେ ପାଖରେ ସେ ରହୁଥିଲେ, ସେ ସବୁବେଳେ ଚାହୁଁଥିଲେ ସେ ବେଶ୍ୟାର କେମିତି ସଙ୍ଗ କରନ୍ତି, ତାଙ୍କ ପତ୍ନୀ ଅଛନ୍ତି ସାଧୀ କ'ଣ ସତୀ ପତ୍ନୀ, କିନ୍ତୁ ସେ ଚାହାନ୍ତି ସେ ବେଶ୍ୟାରଟି ସଙ୍ଗ କରି, କୁଷ୍ଠରୋଗ ପତ୍ନୀ ତାଙ୍କର ସବୁ ସେବା କରୁଛନ୍ତି, ତଥାପି ସେ ବେଶ୍ୟା ପ୍ରତି ତାଙ୍କ ଆକର୍ଷଣ ଥିଲା। ତେଣୁ ଏ ପତ୍ନୀ ସତୀ ପତ୍ନୀ ଯାଇକି ସବୁଦିନେ କ'ଣ କରିବେ, ତାଙ୍କ ଲକ୍ଷ୍ୟ ହୀରା ତାଙ୍କ ସଙ୍ଗ କରିବା ପାଇଁ ହେଲେ ଜଣେ ଲକ୍ଷ୍ୟ ହୀରା ଦେଲେ ସେ ତାଙ୍କ ସଙ୍ଗ କରିବେ, ଲକ୍ଷ୍ୟ ହୀରା ତାଙ୍କ ନାଁ ଥିଲା ଲକ୍ଷ୍ୟ ହୀରା। ତେଣୁ କ'ଣ ହେବ, ତେଣୁ ଇଏ ଯାଇକି ତ ଲକ୍ଷ୍ୟ ହୀରା ତ ଯୋଗାଡ଼ କରିପାରିବେ ନାହିଁ, ଇଏ ଯାଇ ତାଙ୍କର ସେବା କରି ସକାଳୁ ଉଠିଲେ ଝାଡ଼ୁ ଦେଇଦିଅନ୍ତି, ଏଇଭଳି ଭାବରେ କରନ୍ତି। ସେ ବେଶ୍ୟା ଜଣଙ୍କୁ ଚିନ୍ତା କଲା, ଇଏ ଜଣେ ଗୋଟେ ମାନେ କ'ଣ ସତୀ ସ୍ତ୍ରୀ, ଇଏ ମୋର ସେବାକୁ, ମୁଁ ବହୁତ ନିଚ ସ୍ତରରେ ଅଛି, ଗୋଟେ ବେଶ୍ୟାଟେ ମୁଁ, ବହୁତ ପାପି ସ୍ତରରେ ଅଛି, ପାପ ପାପି ବ୍ୟକ୍ତି ମୁଁ। ମୋର ସେବା କରୁଛ ପଚାରିଲେ, ଭଉଣୀ କ'ଣ ପାଇଁ ତୁ ମୋର ଏତେ ସେବା କରୁଛୁ? ନା ମୋର ସ୍ୱାମୀ ଚାହୁଁଛନ୍ତି ତୁମ ସଙ୍ଗ କରିବା ପାଇଁ, ଆମର ତ ଧନ ନାହିଁ। ନା ଆଉ ଠିକ୍ ଅଛି, ତୁମେ କାଲି ପଠାଅ ତାଙ୍କୁ, ତାଙ୍କୁ ମୋ ପାଖକୁ ପଠାଅ। ତେଣୁ ସେ କୁଷ୍ଠ ରୋଗୀ ତାଙ୍କ ସ୍ୱାମୀ ବହୁତ ଆନନ୍ଦିତ ହୋଇଗଲେ, ଚିନ୍ତା କରିନଥିଲେ ତାଙ୍କ ସଙ୍ଗ କରିପାରିବେ ବୋଲି, କିନ୍ତୁ ଇଚ୍ଛା ଥିଲା। ତେଣୁ ଏ ବେଶିଆ ମଧ୍ୟ ଶିକ୍ଷା ଦେଇଥିଲେ ଆମର ବିଲମଙ୍ଗଳ ଠାକୁର। ବିଲମଙ୍ଗଳ ଠାକୁରଙ୍କର ଗୁରୁ ହେଉଛନ୍ତି ଚିନ୍ତାମଣି ବେଶିଆ। ଭାଗବତରେ ଦତ୍ତାତ୍ରେୟଙ୍କର ଜଣେ ବେଶିଆ ହେଉଛନ୍ତି ଗୁରୁ, ସେ ପିଙ୍ଗଳା ବେଶିଆ। ଏଇଭଳି ଭାବେ ବେଶିଆମାନେ ମଧ୍ୟ ଶିକ୍ଷା ଦିଅନ୍ତି, ଏ କଥା କହୁ ରହିଛି ଭାଗବତରେ ପିଙ୍ଗଳା ବେଶିଆ କଥା ରହିଛି। ତେଣୁ ଇଏ ଯେଉଁ ରହିଲେ, ଇଏ ବେଶିଆ ଜଣଙ୍କ ଲକ୍ଷ୍ୟରା ବ୍ୟବସ୍ଥା କରିଦେଲେ ତାଙ୍କୁ ଶିକ୍ଷା ଦେବା ପାଇଁ। ସବୁ ବିଭିନ୍ନ ପ୍ରକାର ପାତ୍ର, ସୁବର୍ଣ୍ଣ ପାତ୍ର, ରୌପ୍ୟ ପାତ୍ର, ମୃତ୍ତିକା ପାତ୍ର, ସବୁ ଜଳ ସବୁ ରଖିଛନ୍ତି। ଗୋଟିଏ ଜଳ, ସାଧା ଜଳ, ଆଉ କିଛି ନାହିଁ, ସବୁ ରଖିଛନ୍ତି। ସେ ଲୋକ ଯେତେବେଳେ ଆସିଲେ ତାକୁ ପ୍ରଥମେ ସମ୍ମାନ ଦେଇକି ତାଙ୍କୁ କହିଲେ, ଆପଣ ଯେ ଜଳପାନ କରନ୍ତୁ। ଜଳପାନ କଲାବେଳେ ସେ ଦେଖିଲେ ସବୁ ତିନିଟା ପାତ୍ରରେ ରହିଛି, ସବୁ ଚାଖୁଛନ୍ତି, ସବୁ ଏକା ଜଳ ତିନିଟା ସ୍ଥାନରେ ରହିଛି। ତେଣୁ ସେ ପଚାରିଲେ, ଇଏ ତ ଏକା ଜଳ ତିନିଟା ପାତ୍ରରେ କାହିଁ ରଖିଲ? ନା ତମର ସ୍ତ୍ରୀ ଆଉ ମୁଁ ଏକା, ସବୁ ଶରୀର ଏକା, ଗୋଟେ ପାତ୍ର ଏକା, ଏ ପାତ୍ର ଅଲଗା ଅଲଗା, କିନ୍ତୁ ଭିତରେ ଯେଉଁ ପଦାର୍ଥ ରହିଛି, ସୁନ୍ଦର ପଦାର୍ଥ ସବୁ ରହିଛି, ଗୋଟେ ଏକା ଜିନିଷ ସବୁ ଭିତରେ। ଭିତରେ ପଦାର୍ଥଟା ବହୁତ ସୁନ୍ଦର, ଯାହା ଅଛି ସବୁ ସମାନ ରହିଛି, ତାଙ୍କର ତୁମ ପତ୍ନୀର ଯାହା, ମୋର ମଧ୍ୟ ଶରୀର ସେୟା ରହିଛି। ଆଉ ତୁମେ ତୁମ ସ୍ତ୍ରୀଙ୍କ ଠାରୁ ଛାଡ଼ିକିରି ମୋତେ ମୋ ପ୍ରତି ଆକର୍ଷିତ ଶିକ୍ଷା ପାଇଗଲେ, ଆଉ ସଙ୍ଗ ଦରକାର ପଡ଼ିଲାନି, ଶିକ୍ଷା ହୋଇଗଲା, ତେଣୁ ପଳେଇ ଆସିଲେ। ପଳେଇ ଆସିଲେ ଯେତେବେଳେ ସ୍ତ୍ରୀ ଅପେକ୍ଷା କରିଛନ୍ତି ବାହାରେ, ତେଣୁ ପଳେଇ ଆସିଲେ। ସ୍ତ୍ରୀ ବହୁତ ଆନନ୍ଦରେ ତାଙ୍କୁ ନେଇକି ବସେଇ କାନ୍ଧରେ ବସି ଯାଉଛନ୍ତି। ଯାଉଥିଲା ବେଳେ ଏହି ସମୟରେ ସେ ମାଣ୍ଡବ ମୁନିଙ୍କର ଶରୀରରେ ଗୋଡ଼ଟା ବାଜିଗଲା, ବାଜିଗଲା। ଯେତେବେଳେ ମାଣ୍ଡବ ମୁନି ସବୁ ଜାଣନ୍ତି, କହିଲେ କ'ଣ ହେଲା? ତୁ ତୋର ଗର୍ବ ଦେଖାଉଛୁ, ସତୀତ୍ୱ ଗର୍ବ ଦେଖାଉଛୁ, ରାତି ପାହିଲେ ତୋ ସ୍ୱାମୀ ମୃତ୍ୟୁବରଣ କରିବ। ଅଭିଶାପ ଦେଇଦେଲେ, ଅଭିଶାପ ଦେଇଦେଲେ। ସେତେବେଳେ ସିଏ ମଧ୍ୟ ଅଭିଶାପ ଦେଇଦେଲେ, କହିଲେ ରାତି ପାହିଲେ ସିନା ମୋର ସ୍ୱାମୀ ମୃତ୍ୟୁବରଣ କରିବ, ନ ପାଉ ରାତି ନ ମୋର ପତି। ଏ ଗୋଟେ ଡ୍ରାମା ନାଟକପାଠ ଶୁଭି ହୁଏ, ସର୍ବତ ରାତି ରାତି ଜାଣିଛୁ ସେ ହେଲା, ରାତି ପାହିଲା ନାହିଁ, ସମସ୍ତଙ୍କ ଦେବତାମାନଙ୍କ ଭାଳି ପଡ଼ିଗଲା। କ'ଣ ହେଲା, କ'ଣ ହେଲା, କ'ଣ ହେଲା, ସବୁ ଭାଳି ପଡ଼ିଗଲା। ବ୍ରହ୍ମାଙ୍କ ପାଖରେ ଆସି ପହଞ୍ଚିଗଲେ, ବ୍ରହ୍ମା ଦେଖିଲେ ଓ କଥା ଜାଣିଲେ, ଓ ସେଇ ରହିଛନ୍ତି, ଏ ସତୀ ସ୍ତ୍ରୀ ଅଭିଶାପ ଦେଇଛନ୍ତି, ରାତି ପାଉନାହିଁ। ତେଣୁ ସେ ଅନୁସୂୟାକୁ ଆଣିକି ଆସିଲେ, ତାଙ୍କ ପାଖକୁ ଆସିଲେ, ତାଙ୍କୁ ଅନୁରୋଧ କଲେ, କାରଣ ତୁମେ ଏଇ ଯେଉଁ ତୁମେ ଦେଇଛ ଅଭିଶାପ ସେଇଟା ଫେରେଇ ନିଅ, ତୁମେ ଏଇ ଯେଉଁ ରାତି ନ ପାଉ ବୋଲି କହିଲ, ସେଇଟା ଫେରେଇ ନିଅ। ନା ମୁଁ ଫେରେଇ ନେଲେ ମୋର ସ୍ୱାମୀ ମୃତ୍ୟୁବରଣ କରିବେ, ତେଣୁ ଏ କହିଲେ, ନାହିଁ କିଛି ଅସୁବିଧା ନାହିଁ, ତୁମ ସ୍ୱାମୀ ମୃତ୍ୟୁବରଣ କଲେ ମଧ୍ୟ ତୁମେ ତାଙ୍କୁ ନୂତନ ଜୀବନ ଦେବୁ, କିଛି ଚିନ୍ତା ନାହିଁ। ତେଣୁ ସେ ସେଇଟାକୁ ଫେରେଇ ଦେଲେ, ତାଙ୍କ ସ୍ୱାମୀ ମୃତ୍ୟୁବରଣ କଲେ, ବ୍ରହ୍ମାଜୀ ତାଙ୍କ କମଣ୍ଡଳରୁ ଜଳ ଛାଟିଦେଲେ, ସେ ପୁଣି ନୂତନ ଶରୀର ପ୍ରାପ୍ତ ହେଲେ। ତେଣୁ ଏଇ ଯେଉଁ କଥା ହେଲା, ରାତି ଡେରି ହୋଇଗଲା, ବହୁତ ସମୟ ଚାଲିଗଲା, ହନୁମାନ ଯାଇକରି ଘେନି ଆସିଲେ, ମଝିରେ ପୁଣି ଭରତ ମଧ୍ୟ ତାଙ୍କୁ ମାରିଦେଇଥିଲେ, ସର ମାରିଦେଇଥିଲେ, ଯେ ପଡ଼ିଯାଇଥିଲେ, ପୁଣି ତାପରେ ଯାଇକରି ଆସି ପହଞ୍ଚିଲେ ହନୁମାନ ଗନ୍ଧମାର୍ଦ୍ଧନ ପର୍ବତକୁ ଘେନି ଆସିଲେ, ଉଠେଇକି ଘେନି ଆସିଲେ। ତେଣୁ ବିଶ୍ୱଲକରଣୀ ଆଣି ଶୋଷଣ ତାଙ୍କୁ ଦେଲେ, ଲକ୍ଷ୍ମଣଦେବଙ୍କୁ ଦେଲେ, ପ୍ରଦାନ କଲେ, ଲକ୍ଷ୍ମଣଦେବ ପୁଣି ସୁସ୍ଥ ହୋଇକି ବାହାରିଲେ। ଏଇ କଥାଟି ଅଛି, ଘଟଣାଟି ଅଛି। ତେଣୁ ତାପରେ ତ ରାବଣ ମୃତ୍ୟୁବରଣ କଲା, ଏସବୁ କଥା ରହିଛି, ଯୁଦ୍ଧ ହେଲା, ସବୁ ହେଇକିରି ବିଭୀଷଣଙ୍କୁ ତ ଶରଣ ଦେଲେ, ହେଇକିରି ବିଭୀଷଣଙ୍କର ରାଜ୍ୟାଭିଷେକ ହେଲା। ହନୁମାନଙ୍କର ଏ ଯେଉଁ ରହିଛନ୍ତି ଭଗବାନ, ପୁଣି ସୀତାଦେବୀଙ୍କର ସହିତ ମିଳନ ହେଲା। ସୀତାଦେବୀ, ଆମେ ପୂର୍ବରୁ କହିଛେ ରାମଜୀଙ୍କ କଥାରେ, ସୀତାଦେବୀ ଯେଉଁ ରହୁଥିଲେ, ରାବଣ ଯେଉଁ ନେଇଗଲେ, ସୀତାଦେବୀ ମୂଳରେ ସୀତାଦେବୀ ରହିଯାଇଥିଲେ, ଅଗ୍ନିଙ୍କର ଆଶ୍ରୟରେ ରହିଥିଲେ, ଛାୟା ସୀତା ଆସିଥିଲେ। ତେଣୁ ସୀତାଦେବୀଙ୍କ ସହିତ ଯେତେବେଳେ ମିଳନ ହେବ, ସେତେବେଳେ ସେ କହିଲେ ଅଗ୍ନି ପରୀକ୍ଷା ଦେବା ପାଇଁ କହିଲେ ସୀତାଦେବୀଙ୍କୁ। ତେଣୁ ସେ ଅଗ୍ନିରେ ଯେତେବେଳେ ଆସି ପ୍ରବେଶ କଲେ, ସେଇ ଯେଉଁ ଛାୟା ସୀତା ଚାଲିଗଲେ, ମୂଳ ସୀତା ଆସିକରି ରାମଜୀଙ୍କ ସହିତ ଭେଟ ହୋଇଥିଲା। ଏବଂ ରାମଜୀ ଏବଂ ସମସ୍ତେ ବର୍ତ୍ତମାନ ଫେରିବେ ପୁଷ୍ପକ ବିମାନ, କାରଣ ଡେରି ହୋଇଗଲେ ଅସୁବିଧା, ଗୋଟିଏ ଦିନ ଯଦି ଡେରି ହୋଇଯିବ ତାହେଲେ ଭରତ ପ୍ରାଣତ୍ୟାଗ କରିବେ। ତେଣୁ ପୁଷ୍ପ ବିମାନରେ ଯେଉଁ ପୁଷ୍ପ ବିମାନ ପ୍ରକୃତରେ ସେଇଟା ହେଉଛି କୁବେରଙ୍କର, ମୁଁ ଗୋଟେ କଥା କହିଦେଇଥିଲି, କୁବେର ବୋଲି କହିଦେଇଥିଲି, ପ୍ରକୃତରେ କୁବେର ନୁହଁ, ବିଶ୍ୱକର୍ମା ଏ ଯେଉଁ ନିର୍ମାଣ କରିଥିଲେ ସୂତଳ ଲୋକ, ମୁଁ ସକାଳ କଥାରେ ଏଇଟା କହିଦେଇଥିଲି, କୁବେର କହିଦେଇଥିଲି। ଯାହା ହଉ, ଏଇଭଳି ଭାବରେ କୁବେରଙ୍କର ସେ ପୁଷ୍ପ ବିମାନ ତାକୁ ରାବଣ ନେଇଯାଇଥିଲେ, ବର୍ତ୍ତମାନ ବିଭୀଷଣଙ୍କ ପାଖରେ ଆସିଲା। ବିଭୀଷଣ ସେ ନେଇକରି ଗଲେ ଅଯୋଧ୍ୟାକୁ ଗଲେ, ଅଯୋଧ୍ୟାରେ ଯେତେବେଳେ ପହଞ୍ଚିଲେ ଯାଉଛନ୍ତି, ସବୁ ବହୁତ ଆନନ୍ଦ ଉତ୍ସବ ସବୁ ହେଉଛି। କିନ୍ତୁ ଭଗବାନ ଭରଦ୍ୱାଜଙ୍କ ଆଶ୍ରମ ରହିକରି ହନୁମାନ ପଠାଇଲେ, ଯାହା ତୁମେ ଭରତଙ୍କୁ ଖବର ଦେବ ଯେ ଆମେ ଫେରୁଛୁ ବୋଲି, କାରଣ ଗୋଟିଏ ଦିନ ଡେରି ହେଲେ ସେ ମୃତ୍ୟୁବରଣ କରିବେ। ଏଇଭଳି ଭାବେ ସେ ଆମେ ବର୍ଣ୍ଣନା କରିଛେ କି କରିନେ, ସେ ରହିଥିଲେ ନନ୍ଦୀଗ୍ରାମରେ ରହିଥିଲେ, ଗୋମୂତ୍ରରେ ଜବକୁ ସିଝେଇକରି ସେଇ ସେଇ ଖାଦ୍ୟ ସେ ଗ୍ରହଣ କରୁଥିଲେ, ଆଉ କିଛି ଖାଉନଥିଲେ। ଏଭଳି ଜୀବନଯାପନ କରୁଥିଲେ ଭରତ ମହାରାଜ ଚଉଦ ବର୍ଷ ଏଇଭଳି ଭାବରେ ସେ ଜୀବନଯାପନ କରୁଥିଲେ, ଦିନ ଗଣୁଥିଲେ। ତେଣୁ ହନୁମାନ ଆସି ଖବର ଦେବେ, ଭରତଙ୍କୁ ଖବର ଦେବେ ଯେ ସବୁ ବର୍ତ୍ତମାନ ସବୁ ଆସୁଛନ୍ତି, ରାମଜୀ ଆସୁଛନ୍ତି, ଏସବୁ କଥା ଆସି। ତେଣୁ ଏଇଭଳି ଭାବରେ ଯେତେବେଳେ ଆସି ପହଞ୍ଚିଲେ, ଯେତେବେଳେ ଆସି ପହଞ୍ଚିଲେ ପହଞ୍ଚିଲେ ନନ୍ଦୀଗ୍ରାମରେ ପହଞ୍ଚିଗଲେ, ନନ୍ଦୀଗ୍ରାମରେ ବହୁତ ଆନନ୍ଦ ଉତ୍ସବ ହେଲା। ଭରତ ମହାରାଜ ରାମଜୀଙ୍କୁ ସବୁ ତାଙ୍କର ବହୁତ ଆନନ୍ଦରେ ସବୁ ମିଳନ ହେଲା, ଏସବୁ କଥା ରହିଛି। ତେବେ ହେଲା ପରେ ସେଠି ଗୋଟେ ଫିଷ୍ଟ ଦିଆହେଲା, ଫିଷ୍ଟ ଯେଉଁ ଦିଆହେଲା ହନୁମାନ ମାଙ୍କଡ଼ମାନେ ସେମାନେ କ'ଣ ତାଙ୍କର ଡାଳୁକୁ ଡାଳୁକୁ ଡେଇଁକି ଖାଇବା କଥା, ତେଣୁ ରାମଜୀ କହିଲେ ହନୁମାନଙ୍କୁ ତାଙ୍କୁ କେମିତି ତାଙ୍କୁ ବ୍ୟବସ୍ଥା କର, ତାକୁ ସେମିତି ଠିକ୍ ଭାବରେ ପ୍ରସାଦ ପାଇବେ ନା। ଠିକ୍ ଅଛି ପ୍ରଭୁ କହିକି ସେ ହନୁମାନ କହିଦେଲେ ମାଙ୍କଡ଼ମାନଙ୍କୁ, ଦେଖ ଇଏ ହେଉଛି ଅଯୋଧ୍ୟା, ଇଏ ବନ ନୁହଁ, ତୁମେ ବନରେ ଯେମିତି ଭାବରେ ବ୍ୟବହାର କରୁଥିଲେ ଏଠି ସେମିତି କରିବ ନାହିଁ। ତେଣୁ ଏଇଭଳି ଭାବରେ କହିଲେ, ଠିକ୍ ଅଛି ସାର୍ ଆପଣ ଯେମିତି କହିବେ ଆମେ ସେମିତି କରିବୁ। ତେଣୁ କ'ଣ ହେଲା, ସବୁ ବସିବ, ବସିକରି ଖାଇବ, ସବୁ କଦଳୀପତ୍ର ଦିଆହେଲା, ସମସ୍ତେ ସବୁ ବସିଗଲେ, ସବୁ ତାଙ୍କୁ ଖାଇବାକୁ ଦିଆଗଲା। ଦେଖିଲା ବେଳକୁ ହନୁମାନ ସମସ୍ତଙ୍କୁ ବ୍ୟବସ୍ଥା କରିଦେଲେ, ତାଙ୍କର ପାଇଁ ଆଉ ଜାଗା ନାହିଁ। ତେଣୁ ଭଗବାନ ରାମଚନ୍ଦ୍ର କହିଲେ, ଠିକ୍ ଅଛି ତୁମେ ମୋ ସାଙ୍ଗରେ ଆସି ଖାଇବ, ବସିବ ମୋ ପାଖରେ। ନା ପ୍ରଭୁ ଆପଣଙ୍କ ସାଙ୍ଗରେ ମୁଁ ଖାଇବି, ଆପଣ ପ୍ରଭୁ, ମୁଁ ଆପଣ ଦାସ, କପିପତି ଦାସ, ସିଏ ଦାସ୍ୟରେ ହେଉଛନ୍ତି ଆଚାର୍ଯ୍ୟ କପିପତି, ନା କିଛି ଅସୁବିଧା ନାହିଁ କହିକି ଗାର କାଟିଦେଲେ। ଯେଉଁଠି ଗାର କାଟିଦେଲେ କଦଳୀ ପତ୍ରରେ, ସେଇଟା ହେଉଛି ବର୍ତ୍ତମାନ ଆମେ ଦେଖୁଛେ ଯେଉଁଟା ରହିଛି। ତେଣୁ ସେ ଆରପଟରେ ହନୁମାନ ପାଇଲେ, ଏ ଭଗବାନ ଏପଟେ ପାଇଲେ, ଏଇଭଳି ଭାବେ ଲୀଳା ଅଛି। ତେଣୁ କଦଳୀ ପତ୍ର ସେ ଯେଉଁ ମଝିରେ ଏଇଟା ହେଇଯାଇଛି, ସେଇଟା ଭଗବାନ ରାମଚନ୍ଦ୍ର ଆଙ୍ଗୁଠି ମାରିଦେଇଥିଲେ, ସେଇଠି ଅଧା ପାଇଁ ଗାର ପକାଇ ଦେଇଥିଲେ। ତାପରେ ପୁଣି ଅଯୋଧ୍ୟାକୁ ଆସିଲେ, ଅଯୋଧ୍ୟାରେ ସମସ୍ତଙ୍କର ଆନନ୍ଦ ରହିଛି, ଆନନ୍ଦ ସବୁ ରହିଛି। ଅଯୋଧ୍ୟାରେ ଗୋଟେ ଫିଷ୍ଟ ଦିଆହେଇଛି, ତେଣୁ ଫିଷ୍ଟର ଯେଉଁ ବର୍ଣ୍ଣନା ସବୁ ଅଛି ଆମେ ପରେ କହିବା, ଆସନ୍ତାକାଲି କହିବା, ଆମ କଥା ଗୋଟେ ବିଶ୍ରାମ ଦେବା। ଜୟ ମହାଭାଗବତ ହନୁମାନ ଜୀ ମହାରାଜ କି, ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ସମ୍ବେଦ ଗୌରଭକୁନ୍ଦ କି।